ମୁଁ ବାସନ୍ତୀ ବେହେରା, ମୁଁ ଆଦିବାସୀ ଗାଁର ମହିଳା ମିଶନ ଶକ୍ତିର ମହାସଂଘର ପ୍ରେସିଡେଣ୍ଟ। ଆଉ ଆମେ 5000 ଲୋକ ଏଠି ଏକତ୍ରିତ ହେଇଛୁ। ଆମେ କମିଶନରଙ୍କୁ ରିକ୍ୱେଷ୍ଟ କରୁଛୁ ଯେ ଆମକୁ ଯୋଉ ପଟ୍ଟା, ଜମି ପଟ୍ଟା ଦିଅ, ରାସ୍ତା ଯିବା ଯାଉ ଆମେ କରୁନୁ, କିନ୍ତୁ ଆମକୁ ଜମି ପଟ୍ଟା ଦିଆଯାଉ। ଏଇଟା ଯଦି ହବ ଆମେ ଉପକୃତ ହବୁ।